Namo Bhagavateva Vasudevaya.
Śrīmad-Bhāgavatam.
Dvitiya-skandha.
Dasam-adhyāya.
Shloka-sat-chalis.
Parimānam
ca
kālasya
kalpa
lakyanā
vigraham
yathā
purastāt
dakhyāse
padmā
kalpam
atho
śruṇu
parimānam ca kālasya
kalpa
lakyanā vigraham
Jatha purastāt dakhyāse
Atmam
kalpam atho śruṇu
Parimānam
sacca kālasya
Kalpa
lakyanā vigraham
Jatha purastāt dakhyāse
Atmam kalpam atho śruṇu
Parimānam ca kālasya
Kalpa lakṣaṇa vigraham
Yathā purastāt vakhyāsi
Ātmam kalpam atho śruṇu
Parimānam ca kālasya Kalpa lakṣaṇa vigraham
Yathā purastāt vakhyāsi Ātmam kalpam atho śruṇu
Parimānam ca kālasya
Kalpa lakṣaṇa vigraham
Yathā purastāt vakhyāsi
Ātmam kalpam atho śruṇu
Parimānam ca kālasya
Kalpa lakṣaṇa vigraham Yathā purastāt vakhyāsi Ātmam kalpam atho śruṇu
Parimānam ca kālasya
Kalpa lakṣaṇa vigraham
Yathā purastāt vakhyāsi
Ātmam kalpam atho śruṇu
Parimānam ca kālasya
Kalpa lakṣaṇa vigraham
Yathā purastāt vakhyāsi
Ātmam kalpam atho śruṇu
Parimānam ca kālasya
Kalpa lakṣaṇa vigraham
Yathā purastāt vakhyāsi
Ātmam kalpam atho śruṇu Parimānam ca kālasya
Kalpa lakṣaṇa vigraham
Yathā purastāt vakhyāsi Ātmam kalpam atho śruṇu Parimānam ca kālasya
Kalpa lakṣaṇa vigraham
Yathā purastāt vakhyāsi Ātmam kalpam atho śruṇu
शब्दानुवाद
शब्दानुवाद
परिमाण
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 च
मध्य
मध्य
कालस्य
कालस्य
कालर
कल्प
ब्रह्मांकर दिन
ब्रह्मांकर दिन
लक्षण
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 विक्रम
विक्रम
विक्रम रूप
विक्रम रूप
यथा
यथा
जपरी
जपरी
पुरस्तात
पुरस्तात
यहाँ परे
यहाँ परे
रक्षासे
रक्षासे
वर्णना
करा जीव
पद्म
पद्म नाम रूप
कल्प
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 अथो
अथो
एवरी भावरे
सुनो
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 अनुवाद
हे राजन कालर सूक्ष्म स्थूल परिमाण एवं कल्पर लक्षण को विभाग पर व्याख्या करी वर्तमान पद्म कल्पर विषय व्याख्या करुच्ची श्रवण कर श्री प्रभुपाद भावार्थ ब्रह्मांकर वर्तमान कल्प को बराह कल्प बा श्वेत बराह कल्प बोली कहुए कारण ब्रह्मांकर ए कल्पे अर्थात सृष्टि भगवान बराह अवतार होते ब्रह्माजी भगवान विष्णुंकर नाभिरु जात पद्मरु जन्म होते तेणु ए बराह कल्प को मध्य पद्म कल्प बोली कहुए एवं यह श्रील जीव गोस्वामी और श्रील विश्वनाथ चक्रवर्ती ठाकुर जो आचार्य मानक द्वारा स्वीकृति होती भागवतर प्रथम व्याख्याता श्रील सिद्धर स्वामी आनुगत्यरे से मत दे तेणु ब्रह्मांकर बराह कल्प ओ पद्मकल्पे कौन सी प्रकार मतद्वैत ना परिमाण सकाश्च अल्पलक्षण विग्रह यथा पुरस्कार व्याख्या से पद्म अल्पम अथोषण के राजन कालर स्थूल और सूक्ष्म परिमाण एवं कल्पर लक्षण पर व्याख्या करी वर्तमान पद्म कल्पर विषय व्याख्या करुच्छे श्रवण कर
ए समस्ते पाखु पड़े आस शुणु शुभुच ना नहीं पाखु पड़े आस प्रभु शोल उठे
हरे कृष्ण बहुत दिन पर आप मान को सुजोग हेतु मुझक धन्यवाद करते कृतज्ञता ज्ञापन करविवास कार्यक्रम चलती भक्त मान सम्मिलित भाव हरिनाम संकीर्तन चलती निश्चित भाव आम मान आध्यात्मिक जीवन जीवन अग्रगति कर देखू बहुत स्थान दिल्ली आम देखू दिल्ली में जे रविवास कार्यक्रम जो थी कि सकाल बेला भागवत क्लास भागवत क्लास से क्लास भक्तिचर महाराज दे क्लास एवं से मंदिर संपूर्ण भाव धड़ा धोती और धड़ा जो पंजाबी पिंधा सब युवक मान कई वृद्ध ना सब तीस रु पचीस रु तीस बयस भर्ती हो गल मंदिर जगह सब कम्युनिकेशनल डेबोटीज एवं सबगुड़ एजुकेटेड समस्ते प्राय एम बी एम सी ए डॉक्टर इंजीनियर समस्ते प्राय एजुकेटेड आसान से निकट में से 43 टी बेस अच्छे दिल्ली पाख 43 टी बेस पाने सब रही भक्ति मूलक जो कार्यक्रम से गुड़ा सब तालीम नौते रविवार दिन समय समस्ते आसिक उपस्थित होती सका आस पहुँचे और दिन सारा से मंदिर सेवन कर गोपालकृष्ण महाराज जदिओ दायित्व रही दिल्लीर पार्थसारथ मंदिर और से पार्थसारथ मंदिर आनुगत्य बर्तमान 13 मंदिर से तांकर 43 टी मंदिर योजना रही संपूर्ण करवा 43 टी मंदिर पाखे नईडा से मंदिर श्री राधाकृष्ण मंदिर एवं रही आल्टर भूमिता विग्रह जगन्नाथ बलदेव सुभद्रा गाजियाबाद फरीदाबाद द्वारका मध्य गोटे जगह रही है जदि आम द्वारका तो कहानी द्वारका बोली जगह से विग्रह पूजा करके 13 से नेशनल सेंटर कर रविवार दिन सब भक्त मैंने से आस पहुँच जहाँ भुवनेश्वर बहुत दिन धरी आम बंद होता ये कार्यक्रम एवं ये कार्यक्रम 2004 मसीह चली आसूँ समस्ते ସହଯୋଗ କରୁଛନ୍ତି, ସେଥିପାଇଁ ନିଶ୍ଚିତ ଭାବରେ ମହାପ୍ରଭୁଙ୍କ କୃପା ଆପଣଙ୍କ ଉପରେ ରହିବ। ବିଭିନ୍ନ ସ୍ଥାନରେ ବିଭିନ୍ନ ମନ୍ଦିରମାନଙ୍କରେ ବର୍ତ୍ତମାନ ସେହି ପ୍ରକାର କଲିକତାରେ ମଧ୍ୟ ସେହିଭଳି ଭାବରେ କାର୍ଯ୍ୟକ୍ରମ ଚାଲିଛି, ବମ୍ବେରେ ମଧ୍ୟ ସେହି ପ୍ରକାର ଚାଲିଛି, ମାୟାପୁରରେ ତାଙ୍କର ରହିବ, ସେ ମାୟାପୁରରେ ମଧ୍ୟ ଦେଖିବୁ ସେ ପ୍ରକାର ବିଭାଗରେ ମଧ୍ୟ ସେ ପ୍ରକାର କାର୍ଯ୍ୟକ୍ରମ ହେଉଛି। ତାପରେ ମାସରେ ବା ଦୁଇ ମାସ ଅନ୍ତରରେ ମଧ୍ୟ ତାଙ୍କ ସମ୍ମିଳନୀ ହେଉଛି, କଂଗ୍ରେସନାଲ ନାମଘଟ ସମ୍ମିଳନୀ ହେଉଛି, ଯେଉଁଥିରେକି ବିଭିନ୍ନ ନାମଘଟ ସଂଘରୁ ଶହ ଶହ ହଜାର ହଜାର ବର୍ତ୍ତମାନ ସବୁ ଆସୁଛନ୍ତି, ତାଙ୍କୁ ରହିବା ପାଇଁ ମଧ୍ୟ ସବୁ ଦିଆଯାଉଛି, ରହିବା ପାଇଁ ସୁଯୋଗ ଦିଆଯାଉଛି, ଏବଂ କିଭଳି ଭାବରେ ସେମାନେ ଭକ୍ତିମୟ ଜୀବନରେ କେମିତି ଅଗ୍ରଗତି କରିବେ ସେଥିପାଇଁ ମଧ୍ୟ ତାଲିମ ସେମାନେ ପ୍ରାପ୍ତ ହେଉଛନ୍ତି, ଏବଂ ବହୁଳ ଭାବରେ ସେମାନେ ପ୍ରକାର ଭାବରେ ସମ୍ପ୍ରଚାର ମଧ୍ୟ କରୁଛନ୍ତି। ଏବଂ ଆମେ ମଧ୍ୟ ରେମୁଣା ଯାଇଥିଲୁ, ମଧ୍ୟ ଆପଣମାନଙ୍କୁ କିଏ ନଥିଲେ, ଆମ ରେମୁଣାରେ ମଧ୍ୟ ଗୋଟିଏ ରାଧାନାଥ ମହାରାଜ ତାଙ୍କର ଗୋଟେ କରୁଛନ୍ତି ନିକଟରେ, ଏବଂ ସେଠାରେ ମଧ୍ୟ ଏଜୁକେଟେଡ଼ ପିଲାମାନେ ଅଛନ୍ତି, ମାନେ ଓଡ଼ିଆ ଭକ୍ତ କିଛି ଦାୟିତ୍ୱରେ ଅଛନ୍ତି, ଏବଂ ସେଠି ମଧ୍ୟ ସେହି ପ୍ରକାର ଭାବରେ କଂଗ୍ରେସନାଲ ପ୍ରୋଗ୍ରାମ ସେମାନେ କରୁଛନ୍ତି। ପ୍ରତ୍ୟେକ ରବିବାରରେ ସେମାନେ ନଗର ସଂକୀର୍ତ୍ତନ ସହିତ ଭାଗବତ କଥା କୀର୍ତ୍ତନ କାର୍ଯ୍ୟକ୍ରମ, ଏବଂ ତାପରେ ଛୋଟ ପିଲାମାନଙ୍କୁ ମଧ୍ୟ ନେଇକି ସେଠି ମଧ୍ୟ ସେ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି, ଛୋଟ ପିଲାମାନେ କିଭଳି ଭାବରେ ଏହି ଭକ୍ତି ପାଠ୍ୟକ୍ରମରେ ସେମିତି ପାଠ କରିବେ, ତତ୍ସହିତ ସେମାନଙ୍କୁ ସବୁ କୌତୂହଳପୂର୍ଣ୍ଣ କଥା କୁହାଯାଇ କେମିତି ସେମାନେ ଭକ୍ତି ବିଷୟକୁ ଲାଭ କରିବେ ସେସବୁରେ ମଧ୍ୟ ସେସବୁ ବିଷୟରେ ମଧ୍ୟ ସେମାନଙ୍କୁ ଟ୍ରେନିଂ ଦିଆଯାଉଛି। ଏହି ପ୍ରକାର ଭାବରେ ବର୍ତ୍ତମାନ ଆମେ ଦେଖିଲୁ, ମୋର ଗୋଟେ ଅନୁଭବ ହେଲା ଯେ ଯୁବକମାନଙ୍କୁ ବର୍ତ୍ତମାନ ସବୁ କନସିଅସ୍ କରିବା ପାଇଁ ବହୁ ପ୍ରକାର ଅଭିଯୋଗ ଚେଷ୍ଟା ଚାଲିଛି, ଏବଂ ଆମେ ମନ୍ଦିର ମିଟିଂରେ ରହିଲୁ, ପ୍ରାୟ ଆମର ମିଟିଂ ଆରମ୍ଭ ହେଲା 15 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ, ସେଥିରେ ଦେଖିଲୁ ପ୍ରାୟ ସବୁଗୁଡ଼ିକ ଯେଉଁ ହେଉଛି କାର୍ଯ୍ୟକ୍ରମ ସବୁଗୁଡ଼ିକ ଏଇ ଯୁବକମାନଙ୍କୁ ନେଇକି ପ୍ରସ୍ତୁତ କରାଯାଉଛି, ଏବଂ କିଭଳି ଭାବରେ ଏଜୁକେଟେଡ଼ ମାସ୍ ଏହା ଭିତରେ ପ୍ରବେଶ କରିବେ, ଏଜୁକେଟେଡ଼ ମାସ୍ କିଭଳି ଭାବରେ ଏଇ ସଂଘରେ ପରବର୍ତ୍ତୀ ସମୟରେ ଦାଦ ହେବେ, ପରବର୍ତ୍ତୀ ସେମାନେ କାର୍ଯ୍ୟକ୍ରମ ତୁଲେଇବେ, ସେମାନଙ୍କୁ ନେଇ କିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା, ଯେଉଁଟା ଗୋଟେ ଶୁଭ ସୂଚନା ଆମ ପାଇଁ। ସେଥିପାଇଁ ଆପଣମାନଙ୍କୁ ଆମର ଅନୁରୋଧ, ଯେଉଁମାନେ ଏହି କାର୍ଯ୍ୟକ୍ରମରେ ଅଂଶୀଦାର ହୋଇଛନ୍ତି, ବହୁତ ଦିନର ଭକ୍ତ, ସେମାନେ କିଭଳି ଭାବରେ ଅଧିକରୁ ଅଧିକ କେମିତି ଭକ୍ତମାନଙ୍କୁ ଏଥିରେ ସମ୍ମିଳିତ କରାଇବେ ସେଥିପାଇଁ ଚେଷ୍ଟା କରନ୍ତୁ, ଏବଂ ତତ୍ସହିତ କିଭଳି ଭାବରେ ହରିନାମ ସଂକୀର୍ତ୍ତନ ଆମେ ବଞ୍ଚାଇ ରଖିବେ ସେଥିପାଇଁ ମଧ୍ୟ ଆମେ ସମସ୍ତେ ପ୍ରାଣପଣ ଚେଷ୍ଟା କରନ୍ତୁ। ଆଜିର ଆମର ଏଇ ଯେଉଁ ଶ୍ଳୋକ, ଯଦି ମୁଁ ବିଶେଷ କରିବାର ପ୍ରସ୍ତୁତ ହେଇନାହିଁ, ହଠାତ୍ ମୋତେ ଦିଆଗଲା କଥା ବି କିଛି ଆମେ କହିବା। କାଳ ସମ୍ପର୍କରେ କୁହାଯାଇଛି, ଯାହା ବହୁ ପୂର୍ବରୁ ଆମର ଆଗରୁ ଆଚାର୍ଯ୍ୟ କହୁଛନ୍ତି ଯେ କାଳ ସମସ୍ତଙ୍କର ଆୟୁଷକୁ କ୍ଷୀଣ କରୁଛି, ଆମେ ଭଗବାନଙ୍କୁ ଗ୍ରହଣ କରିନପାରୁ, ଭଗବାନଙ୍କର ଅସ୍ତିତ୍ୱକୁ ସ୍ୱୀକାର କରିନପାରୁ, କିନ୍ତୁ ଆମେ କାଳର ଅସ୍ତିତ୍ୱକୁ ସ୍ୱୀକାର କରିବା ପାଇଁ ବାଧ୍ୟ, କାରଣ ଆମେ ସମସ୍ତେ କାଳର ଅଧୀନ, ଏବଂ ଭଗବାନ ମହାକାଳ ରୂପରେ ଆମକୁ ସମସ୍ତଙ୍କୁ ଗ୍ରାସ କରିବ, ଯାହା ଆମର ବିଶ୍ୱକୁ ଦର୍ଶନରେ ମଧ୍ୟ ସ୍ମରଣ ମଧ୍ୟ ବର୍ଣ୍ଣନା କରାଯାଇଛି। ଭଗବାନ କହୁଛନ୍ତି ଯେ ମୁଁ କାଳ ରୂପରେ ଆସି ସମସ୍ତଙ୍କୁ ଗ୍ରହଣ କରିବି, କାଳ ରୂପରେ ମୁଁ ସମସ୍ତଙ୍କୁ କ୍ଷୟ କରିବି, ଏ ପ୍ରକାର ଭାବରେ କାଳ ରୂପରେ ମଧ୍ୟ ସେ ସମସ୍ତଙ୍କୁ ନଷ୍ଟ କରିବେ, ନାଶ କରିବେ। କୁହାଯାଏ ଯେ ଆମେମାନେ ଏତେ କାର୍ଯ୍ୟରେ ବ୍ୟସ୍ତ ରହୁଛୁ, ଆମର ଗୃହ ଧନ୍ଦାରେ ରହୁଛୁ, ପାରିବାରିକ ଧନ୍ଦାରେ ରହୁଛୁ, ବିଭିନ୍ନ ଧନ୍ଦାରେ ରହୁଛୁ, ଯେତେବେଳେ ଆମମାନଙ୍କୁ କୁହାଯାଉଛି ମନ୍ଦିରର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ, ବା ଭକ୍ତମାନେ କେହି ତଳେ କହୁଛନ୍ତି ଆସ ଭାଗବତ କଥା ହେଉଛି ସତ୍ସଙ୍ଗ କର, ବା ଅନ୍ୟ କୌଣସି କାର୍ଯ୍ୟକ୍ରମ କରାଯାଉଛି ଭକ୍ତିମୂଳକ କାର୍ଯ୍ୟକ୍ରମ, ସେଥିରେ ଆମେ କହୁଛୁ ଆମେ ସମୟ ଦେଇପାରିବା ନାହିଁ, ଆମେ ସମୟ ଦେଇପାରିବୁନି, ଆମେ ବହୁତ ସମସ୍ୟାରେ ରହୁଛୁ, ଆମେ ଯାଇପାରୁନାହୁଁ। ଠିକ୍ ଅଛି, ଭଗବାନ ସେ ତୁମେ ତାଙ୍କ ମନ୍ଦିରକୁ ନଗଲେ ମଧ୍ୟ ସିଏ ଆସି ତୁମ ନିକଟରେ କାଳ ରୂପରେ ପହଞ୍ଚିବ, ନିଶ୍ଚିତ ଭାବରେ ଦିନେ ନା ଦିନେ ଆସିକି ପହଞ୍ଚିବ, ଏବଂ ସେତେବେଳେ ତୁମେ ମନା କରିପାରିବ ଯେ ମୁଁ ଆଉ ଯାଇପାରିବିନି, ତେଣୁ ତୁମକୁ ଏ ପ୍ରକାର ଭାବରେ ଆସିକି ନେବେ ଯେ ଆମେ ଆମେ ଜାଣିପାରିବାନି ଯେ ସେତେବେଳେ ସେ ଆସି ପହଞ୍ଚିବ କାଳ ରୂପରେ ସେ ହେଉଛି ମୃତ୍ୟୁ, ଜାତସ୍ୟ ହି ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତସ୍ୟ ଚ ତସ୍ମାତ୍ ଅପରିହାର୍ଯ୍ୟାର୍ଥମ୍ ନ ତୁମେ ସୁରକ୍ଷିତ ଯିଏ ଜନ୍ମ ହୋଇଛି ସେ ନିଶ୍ଚିତ ଭାବରେ ମୃତ୍ୟୁବରଣ କରିବ, ଏହା ହେଉଛି ଧ୍ରୁବ ସତ୍ୟ। ବ୍ରହ୍ମାଙ୍କ କଥା କୁହାଯାଇଛି, ବ୍ରହ୍ମା ଯିଏକି ପ୍ରଥମ ସୃଷ୍ଟ ଜୀବ, ଯାହାଙ୍କର ଆୟୁଷକୁ ଆମେ ଆମର ଏଇ ଯେଉଁ ଭୌତିକ ଜଗତର ଯେଉଁ ପରିମାଣ ବା କଳନା କରିପାରିବା ନାହିଁ ତାଙ୍କର ଏତେ ଆୟୁଷ, କିନ୍ତୁ ତାଙ୍କର ମଧ୍ୟ ମୃତ୍ୟୁ ଅଛି ଏବଂ ସମସ୍ତେ ଏ କାଳର ଅଧୀନ। ବ୍ରହ୍ମାଙ୍କ ଭଳି ସୃଷ୍ଟ ଜୀବନ ମଧ୍ୟ ତାଙ୍କର ଆରମ୍ଭ ଅଛି ଏବଂ ଶେଷ ମଧ୍ୟ ଅଛି। ତେଣୁ ଆମେ କୌଣସି ପ୍ରକାର ଭାବରେ ଭଗବାନଙ୍କର କାଳରୁ ବର୍ତ୍ତି ଯାଇପାରିବା ନାହିଁ। ତେଣୁ ସେଥିପାଇଁ ଆମମାନଙ୍କୁ ଏଇ ଯେଉଁ ସୁଯୋଗ ଦିଆଯାଇଛି, ବିଶେଷ କରି ଏଇ ଯେଉଁ ମାନବ ଜୀବନ, ସେ ମାନବ ଜୀବନର ପ୍ରକୃତ ଭାବରେ ସଦୁପଯୋଗ କରିବା ହେଉଛି ଏକମାତ୍ର ବୁଦ୍ଧିମାନ ଲୋକଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଭିନ୍ନ ଭାବରେ, ବିଭିନ୍ନ ରୂପରେ ଭଗବାନ ଆମମାନଙ୍କୁ କିଭଳି ଭାବରେ ଏଇ ଭଗବତ ଭକ୍ତିମୟ ଯୋଜନାରେ କିଭଳି ଭାବରେ ଆମମାନଙ୍କୁ ଅଂଶଗ୍ରହଣ କରେଇବେ ସେଥିପାଇଁ ସେ ପ୍ରଚେଷ୍ଟା କରିଆସୁଛନ୍ତି। କାରଣ ସେ ହେଉଛନ୍ତି ଆମର ମଙ୍ଗଳାକାଂକ୍ଷୀ ବନ୍ଧୁ ଭକ୍ତାରମ୍ ଯଜ୍ଞ ତପସା ସର୍ବଲୋକ ମହେଶ୍ୱରମ୍ ସୁହୃଦମ୍ ସର୍ବଭୂତାନମ୍ ଜ୍ଞାତ୍ୱାମାନ୍ ଶାନ୍ତି ଇଚ୍ଛତି। ପଞ୍ଚମ ଅଧ୍ୟାୟ 35 ଶ୍ଳୋକର ଶେଷ ଶ୍ଳୋକରେ ସେ କଥା ପରିଷ୍କାର ଭାବରେ କହୁଛନ୍ତି ଯେ ମୁଁ ହେଉଛି ଏକମାତ୍ର ଉପଭୋଗକାରୀ ଏବଂ ମୁଁ ହେଉଛି ପରମେଶ୍ୱର ନିୟନ୍ତ୍ରଣକାରୀ ଏବଂ ମୁଁ ହେଉଛି ପ୍ରକୃତ ପକ୍ଷରେ ସମସ୍ତଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ। କିଭଳି ଭାବରେ ବନ୍ଧୁ ନା, ମୁଁ ତୁମକୁ ଯେ ପ୍ରକୃତ ପକ୍ଷେ ତୁମେମାନେ ମୋତେ ଭୁଲି ଯାଇଛ, ତୁମେମାନେ ଏଇ ଜଳ ଜଗତରେ, ଏଇ ଭୌତିକ ଜଗତରେ ନିଜକୁ ଉପଭୋଗକାରୀ ବା ନିଜକୁ ମାଲିକ ବୋଲି ଭାବୁଛ, ତେଣୁ ପ୍ରକୃତ ପକ୍ଷେ ମୁଁ ହେଉଛି ମାଲିକ, ମୁଁ ହେଉଛି ପ୍ରକୃତ ଉପଭୋଗକାରୀ, ତେଣୁ ମୁଁ ହେଉଛି ପ୍ରକୃତ ପକ୍ଷେ ନିୟନ୍ତ୍ରଣକାରୀ ଏବଂ ମୁଁ ହେଉଛି ସମସ୍ତଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ। ମଙ୍ଗଳାକାଂକ୍ଷୀ ବନ୍ଧୁ କିଭଳି ଭାବରେ ନା, ମୁଁ ତୁମକୁ ସୂଚାଇ ଦେଉଛି ଯେ ପ୍ରକୃତ ପକ୍ଷେ ତୁମର ଧାମ ବା ତୁମର ପ୍ରକୃତ ଲକ୍ଷ୍ୟ ସ୍ଥଳ ହେଉଛି ମୋ ପାଖକୁ ଯିବ। ତୁମେ ପ୍ରକୃତ ପକ୍ଷେ ଏଇ ଜଗତକୁ ଭୁଲିକି ଆସିଯାଇଛ, କିନ୍ତୁ ତୁମେ ପ୍ରକୃତ ପକ୍ଷେ ମୋ ପାଖକୁ ଯିବା ହେଉଛି ତୁମର ଲକ୍ଷ୍ୟ ହେବା ଉଚିତ। ସେଥିପାଇଁ ସେ ଶାସ୍ତ୍ର ରୂପରେ, ଆତ୍ମା ରୂପରେ, ସାଧୁ ରୂପରେ ସେ ତାଙ୍କର କଥା ଆମମାନଙ୍କ ନିକଟରେ କହୁଛନ୍ତି। ସାଧୁ ଗୁରୁ ଆତ୍ମା ରୂପେ ଆପଣାକେ ଜାନା କୃଷ୍ଣ ମୋର ପ୍ରଭୁଭ୍ରାତା ଜୀବେ ରହ ଜ୍ଞାନ। ସେ ଶାସ୍ତ୍ର ଉପରେ ତାଙ୍କର କଥା ଏଠି ସେ ଆମମାନଙ୍କୁ କହୁଛନ୍ତି। ଭଗବାନ ତାଙ୍କ ନିଜ ପ୍ରତିନିଧି ଉପରେ ଏଠି ତାଙ୍କୁ ପ୍ରେରଣ କରୁଛନ୍ତି ଏବଂ ଶାସ୍ତ୍ରରେ ମଧ୍ୟ ତାଙ୍କର କଥା କୁହାଯାଇଛି ଏବଂ ଗୁରୁ ରୂପରେ ମଧ୍ୟ ସେ ଆସି ତାଙ୍କର କଥା କହୁଛନ୍ତି। ତେଣୁ ଏତେ ଭାବରେ ଆମମାନଙ୍କୁ ତାଙ୍କର କଥା କହିଲେ ମଧ୍ୟ ଆମମାନଙ୍କର ସେଥିରେ ଯେଉଁ ରୁଚି ଜାତ ହେଉନି, ସେଥିପାଇଁ ଆମମାନେ ବଡ଼ ହତଭାଗା ଦୁର୍ଦୈବ ଇଦୃଶୀ ନେହ ଜନିନା ଅନୁରାଗ। ଆମମାନେ ହତଭାଗା, ଆମେମାନେ ପ୍ରକୃତ ପକ୍ଷେ ଦୁର୍ଦୈବ ଯେମିତି ଆମର ରୁଚି ଜାଗ୍ରତ। ସେଥିପାଇଁ ମହାପ୍ରଭୁ ଯେଉଁ ବ୍ୟବସ୍ଥା କରିଛନ୍ତି ଯେ ଯେଉଁ କୁହାଯାଇଛି ଯେଉଁ ସୁଗାର କୋଟେଡ଼ କୁଇନାଇନ୍, କୁଇନାଇନ୍ଟା ହେଉଛି ପିତା, ପାଟିରେ ଦେଲେ ପିତା ଲାଗିବ, ତାକୁ ଖାଇବା ପାଇଁ ଇଚ୍ଛା ହେବ ନାହିଁ, କିନ୍ତୁ ତାର ଚାରିପଟରେ ଟିକେ ମିଠାକୁ ଯୋଗାଇ ଦିଆଯାଇଛି। କାରଣ ମିଠାଟା ଲାଗିଲେ ଜଣେ କୁଇନାଇନ୍ ଖାଇବ ଜାଣିପାରିବ ନାହିଁ ଯେ ତା ଭିତରେ ପିତା, ପାଟି ପେଟ ଭିତରୁ ଚାଲିଗଲେ ସେ ପିତାଟା କାର୍ଯ୍ୟ, କିନ୍ତୁ ପାଟିଟା ପ୍ରଥମେ ମିଠା ମିଠା ଲାଗିବ। ସେହି ପ୍ରକାର ଭାବରେ ଚୈତନ୍ୟ ମହାପ୍ରଭୁ ଏଇ ଯେଉଁ ଭକ୍ତିମୟ କାର୍ଯ୍ୟକ୍ରମ ଏଥିରେ ତିନିଟି ଜିନିଷ, ମିଠା ଜିନିଷ ସେ ଯୋଗ କରିଛନ୍ତି। କ'ଣ ସେଇଟା ନା, ତୈର୍ଯ୍ୟତ୍ରିକ ନୃତ୍ୟ, ଗୀତ ଏବଂ ନାଟ୍ୟ, ଯେଉଁଟା ହିଁ ଆମମାନଙ୍କୁ ପ୍ରକୃତ ପକ୍ଷେ ଏ ଦିଗରେ ଆସିବା ପାଇଁ ସବୁ ପ୍ରକାରେ ସୁଯୋଗ ସୃଷ୍ଟି କରିବ। ନୃତ୍ୟ ପ୍ରତି କାହାର ଆକର୍ଷଣ ନ ଅଛି ବା ଗୀତ ପ୍ରତି କାହାର ଆକର୍ଷଣ ନ ଅଛି ଏବଂ ବାଦ୍ୟ ପ୍ରତି କାହାର ଆକର୍ଷଣ ନ ଅଛି, କାରଣ ମହାପ୍ରଭୁ ଏଇ ତିନିଟି ଜିନିଷ ସୃଷ୍ଟି କରିଛନ୍ତି ଯେଉଁଟା ହିଁ ପ୍ରକୃତ ପକ୍ଷେ ଆମମାନଙ୍କୁ ଏଥିପ୍ରତି ଆକର୍ଷଣ ଜାତ କରିବ। ସାତ କୃଷ୍ଣ ନାମ ଚରିତା ଆଦି ସୀତାପ୍ୟ ବିଦ୍ୟା ପିତପତପ୍ତ ରସନସ୍ୟ ନ ରୋଚି କାମ। କୃଷ୍ଣ ନାମ ହେଉଛି ମଧୁର, କିନ୍ତୁ ଆମମାନଙ୍କ ଭିତରେ ଯେଉଁ ଜଡ଼ ରୋଗ ହ୍ରାସ କରିଛି ସେଥିପାଇଁ ଆମକୁ ଏଇ ମିଠା ମଧୁର ବସ୍ତୁ ମଧ୍ୟ ଆମକୁ ଟୀକା ଲାଗୁଛି। କାହିଁକି ନା ଆମର ଏଇ ଯେଉଁ ଭବ ରୋଗ, ଆମର ଯେଉଁ ଅହଂ ମନେତି ବୁଦ୍ଧି, ଏଇ ବୁଦ୍ଧି ହ୍ରାସ କରୁଥିବା ହେତୁ ଆମମାନଙ୍କୁ ମିଠା ଜିନିଷ ମଧ୍ୟ ଟୀକା ଲାଗୁଛି। ତେଣୁ ସେଥିପାଇଁ ମହାପ୍ରଭୁ ଏଇ ସୁନ୍ଦର ତିନିଟି ଜିନିଷ ଆମ ପାଇଁ ଦେଇଛନ୍ତି, ନୃତ୍ୟରେ, ଗୀତରେ ଏବଂ ବାଦ୍ୟରେ। ତେଣୁ ମହାପ୍ରଭୁଙ୍କର ଧାରା ଅତି ସୁନ୍ଦର ଏବଂ ଅତି ଆନନ୍ଦମୟ ଧାରା। ତେଣୁ ସେ ଧାରାରେ ପ୍ରକୃତ ପକ୍ଷେ ଆମମାନଙ୍କୁ ଏଇ ସୁଯୋଗ ସୃଷ୍ଟି କରି ଆମେ ତାକୁ ଗ୍ରହଣ କରିବା ପାଇଁ ପଡ଼ିବ ଏବଂ ସେଥିରେ ଆମମାନଙ୍କୁ ଅଂଶୀଦାର ହେବା ପାଇଁ ପଡ଼ିବ ଏବଂ ସେଥିରେ ପ୍ରକୃତ ପକ୍ଷେ ସେଥିରେ ଆନନ୍ଦ ଆମକୁ ନେବା ପାଇଁ ପଡ଼ିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ପ୍ରବର୍ତ୍ତାଇବାକୁ ପଡ଼ିବ କିଭଳି ଭାବରେ ସମସ୍ତେ ଏଥିରେ ଅଂଶଗ୍ରହଣ କରିବେ। ତେଣୁ ସେଥିପାଇଁ ଏ ସୁଯୋଗ ଆମମାନଙ୍କ ପାଇଁ ସୃଷ୍ଟି ହୋଇଛି ଏବଂ ଶ୍ରୀଲ ପ୍ରଭୁପାଦ ମହାରାଜ ଯିଏକି ସମଗ୍ର ପୃଥିବୀରେ ଯେ ଏହି ପ୍ରକାର ବାତାବରଣ ସୃଷ୍ଟି କରିଛନ୍ତି ଏବଂ ଏଠି ଗୋଟିଏ ଘର ସୃଷ୍ଟି କରିଛନ୍ତି ଯେଉଁ ଘରେ ସମସ୍ତେ ରହିପାରିବେ, ସମଗ୍ର ପୃଥିବୀର ଲୋକମାନେ ହିଁ ସେ ଘରେ ଗୃହରେ ରହିପାରିବେ।
ଆମେ ଦେଖିବା ଯେ ପ୍ରକୃତ ପ୍ରଭୁପାତ କ'ଣ ଆମ ପାଇଁ ନ କରିଛନ୍ତି, ଏବଂ ଯେଉଁଠି ବିଦେଶ ପାଶ୍ଚାତ୍ୟ ଦେଶର ଲୋକ ଯେଉଁମାନେ କୃଷ୍ଣଙ୍କ ନାମ ଉଚ୍ଚାରଣ କରିବା ପାଇଁ ମଧ୍ୟ ସେମାନେ ପଶ୍ଚାତପଦ ହେଉଥିଲେ, ସେମାନେ ଉଚ୍ଚାରଣ କରିପାରୁନଥିଲେ, ମଳେଚ୍ଛ ଯେଉଁଭଳି ଜୀବନଯାପନ କରୁଥିଲେ, ମଧ୍ୟ ତାଙ୍କର ପାନୀୟ ଥିଲା, ସେମାନଙ୍କୁ କିଭଳି ଭାବରେ ଏହି କୃଷ୍ଣ ଚେତନାରେ ଉଦ୍ଭୁତ କରାଇଛନ୍ତି ଏବଂ ସେମାନେ କିଭଳି ଭାବରେ କୃଷ୍ଣ ଚେତନା କରାଇଛନ୍ତି, ପ୍ରକୃତ ପକ୍ଷେ ତାଙ୍କର ଯେଉଁ ଅବଦାନ ଆମମାନଙ୍କୁ ସ୍ମରଣ କରିବା ପାଇଁ ଗୁରୁ କେତେ କଷ୍ଟ ସେ ସ୍ୱୀକାର ନ କରିଛନ୍ତି, ବୃଦ୍ଧ ବୟସରେ ସମଗ୍ର ପାଶ୍ଚାତ୍ୟ ଜଗତରେ ଯାତ୍ରା କରି କେତେ କଷ୍ଟ ସ୍ୱୀକାର କରି ଏହି ସବୁ କୃଷ୍ଣ ଚେତନା ସଂଘ ସବୁ ନିର୍ମାଣ କରିଛନ୍ତି ଏବଂ ପାଶ୍ଚାତ୍ୟ ଦେଶୀୟ ଲୋକମାନଙ୍କୁ କୃଷ୍ଣ ଚେତନାରେ ଉଦ୍ଭୁତ କରିଛନ୍ତି। ତତ୍ସହିତ ମଧ୍ୟ ବିଭିନ୍ନ କେନ୍ଦ୍ରର ଭକ୍ତମାନଙ୍କର ସବୁ ଆଧ୍ୟାତ୍ମିକ ଜୀବନର କଥା ସେ ବୁଝୁଛନ୍ତି ଏବଂ ତତ୍ସହିତ ଆମର ଭାରତରେ ମଧ୍ୟ ବହୁ ସଂଘ ସ୍ଥାପନ କରିଛନ୍ତି ଏବଂ ବର୍ତ୍ତମାନ ଆମେ ପ୍ରଭୁପାଦଙ୍କର ଯେଉଁ ସଂଘ ସେ ସଂଘରେ ଆମେମାନେ ଅଂଶୀଦାର ହେଇଛେ। ଆମ ଜୀବନ କେତେ ପାପମୟ ଜୀବନ ଥିଲା, କିନ୍ତୁ ପ୍ରଭୁପାଦଙ୍କ କୃପାରୁ ଆମମାନେ ଏଇ ଭକ୍ତି ପଥରେ ଯାତ୍ରା କରୁଛେ ଏବଂ ଗୁରୁଦେବଙ୍କ କୃପାରୁ ଆମମାନେ ଏଇ ଭକ୍ତି ପଥରେ ଆସି ପହଞ୍ଚିଛେ। ତେଣୁ ଏଇ ପଥ କିଭଳି ଭାବରେ ଆମେ କିଭଳି ଭାବରେ ବଞ୍ଚିତ ନ ହେବା ସେଥିପାଇଁ ଆମେମାନେ ଚେଷ୍ଟା କରିବା ଉଚିତ ଏବଂ କିଭଳି ଭାବରେ ଏଥିରେ କେମିତି ଆଉ ଅଧିକରୁ ଅଧିକ ଅଗ୍ରଗତି କରିବା ସେଥିପାଇଁ ଆମମାନେ ପ୍ରକୃତ ଭାବେ ପ୍ରୟାସ କରିବା ଉଚିତ ଏବଂ ଅନ୍ୟମାନଙ୍କୁ ମଧ୍ୟ ସୁଯୋଗ ସୃଷ୍ଟି କରିବା ଉଚିତ ଯେ ସେମାନେ କିଭଳି ଭାବରେ ଏଥିରେ ଅଂଶଗ୍ରହଣ କରିବେ। ଆମର ଗୋଟେ 3 ମାସିଆ କୋର୍ସ ମଧ୍ୟ ଆମର କରାଗଲା, ICC ମିଟିଂରେ ସେଠି କରାଗଲା ଯେ 3 ମାସ ଗୋଟେ କୋର୍ସ ସେଠି କରାଯାଉଛି, ଯେଉଁଥିରେ କି କେତେଜଣ ଲୋକ ସେ କେତେଜଣ ଭକ୍ତମାନେ ମଧ୍ୟ ନେଇପାରିବେ ସେଥିରେ ରହିଛି। 3 ମାସରେ ସେଥିରେ ମ୍ୟାନେଜମେଣ୍ଟ କୋର୍ସ ରହିଛି, ତତ୍ସହିତ ଡ୍ୟୁଟି ୱାର୍ସିପ୍ର ମଧ୍ୟ କୋର୍ସ ରହିଛି, ତତ୍ସହିତ ରହିଛି ଆପଣଙ୍କର ଏକାଉଣ୍ଟସ୍ର ମଧ୍ୟ କୋର୍ସ ରହିଛି ଏବଂ ତାପରେ ବହୁତ ବିଭିନ୍ନ ପ୍ରକାର ଭାବରେ ସବୁ ରହିଛି କୋର୍ସ ଶିଖିବା ପାଇଁ। ଆପଣଙ୍କର ଲ ଆଡ଼ମିନିଷ୍ଟ୍ରେସନ୍, ଲ ଆପଣଙ୍କର ଆଇନ କଳା ଏସବୁ କେମିତି ଭାବରେ ଶିଖିବେ ସେଥିପାଇଁ ମଧ୍ୟ ସବୁ ଶିଖାଯାଉଛି ଏବଂ ତା ଦେହରେ ସବୁ ଅଛନ୍ତି ବଡ଼ ବଡ଼ ଯେଉଁ DVC ଲେବର ଲୋକମାନେ ଅଛନ୍ତି ସେମାନେ ଏ ଟ୍ରେନିଂ ଦେଉଛନ୍ତି, ଯେଉଁଟାକି 25,000 ଟଙ୍କା ରଖିଛନ୍ତି ତାଙ୍କର କୋର୍ସ ପାଇଁ ଏବଂ ସେଥିରେ ଜଣେ ଗ୍ରାଜୁଏସନ୍ ନିଶ୍ଚିତ ଭାବରେ ଗ୍ରାଜୁଏଟ୍ ହେବା ଉଚିତ ଏବଂ ତତ୍ସହିତ ସେ ସେକେଣ୍ଡ ଇନିସିଏସନ୍ ଗାୟତ୍ରୀ ଦୀକ୍ଷା ନେଇଥିବା ଉଚିତ ଏବଂ ତାର ବୟସ 30 ରୁ 45 ବର୍ଷ ଉର୍ଦ୍ଧ ହେଇଛି। ଏହି ପ୍ରକାର ଭାବରେ ଆମେ ସେ ବର୍ଷକୁ ଅତିକ୍ରମ କରିସାରିଲୁଣି, ତେଣୁ ଆମମାନେ ପ୍ରକୃତ ପକ୍ଷେ ବର୍ତ୍ତମାନ ମୃତ୍ୟୁ ପଥର ଯାତ୍ରୀ, ତେଣୁ ମୃତ୍ୟୁ ପଥର ବର୍ତ୍ତମାନ ଏହି ପ୍ରକାର ଲୋକଙ୍କୁ ବର୍ତ୍ତମାନ ନିଷ୍କର୍ମ କିଭଳି ଭାବରେ ଶିକ୍ଷା ଦେଉଛି, ଆମେମାନେ ସେ ପଥର ଯାଇସାରିଲୁଣି ଅତିକ୍ରମ କରିସାରିଲୁଣି। ସେ ଯାହା ହଉ ଏହି ପ୍ରକାର ଭାବରେ ଯେଉଁ ଇସ୍କନ ବର୍ତ୍ତମାନ ପ୍ରଚେଷ୍ଟା, ଆଉ ଗୋଟିଏ ଆମେ ଦେଖିଲୁ ସେଠି ସେ ICC ମିଟିଂରେ ଯେଉଁ ମାୟାପୁରରେ ଯେଉଁ ଅସମ୍ପୂର୍ଣ୍ଣ ହେଇଛି ମନ୍ଦିର, ବର୍ତ୍ତମାନ ଯେଉଁ ବୃହତ ମନ୍ଦିର ମହାପ୍ରଭୁଙ୍କର ଯେଉଁ ସ୍ୱପ୍ନ ଏବଂ ମହାପ୍ରଭୁଙ୍କର ଆବିର୍ଭାବସ୍ଥଳୀ ଯୋଗପୀଠ, କିନ୍ତୁ ତାଙ୍କର ପ୍ରକୃତ ପକ୍ଷେ କାର୍ଯ୍ୟକ୍ଷେତ୍ରଟା ହେଉଛି ଯେଉଁଟା କି ଶ୍ରୀଲ ପ୍ରଭୁପାଦ ଯେଉଁ ମାୟାପୁର ଯେଉଁ ରାଧା ମାଧବ ମନ୍ଦିର ମାୟାପୁର ଚନ୍ଦ୍ରଦେବ ମନ୍ଦିର ଏବଂ ତତ୍ସହିତ ଯେଉଁ ବୃହତ ମନ୍ଦିର ହେଉଛି ସେଇଟା ହେଉଛି ତାଙ୍କର କର୍ମକ୍ଷେତ୍ର। ତେଣୁ ସେ କର୍ମକ୍ଷେତ୍ରଟା କିଭଳି ଭାବରେ ପୂର୍ଣ୍ଣାଙ୍ଗ ହେବ ସେଥିରେ ଆସିଥିଲେ 2 ଜଣ ତାଙ୍କୁ କିଭଳି ଭାବରେ ପ୍ରୋଜେକ୍ଟ କରିବା ପାଇଁ ଏବଂ ତାଙ୍କ ପ୍ରେଜେଣ୍ଟେସନ୍ ଦେବା ପାଇଁ ଏବଂ ସେମାନଙ୍କର ରହିଛି 60 କୋଟି ଟଙ୍କାର ପ୍ରୋଜେକ୍ଟ ଏବଂ ସେ ତାଙ୍କର ଏହି ପ୍ରକାର ଭାବରେ ସେ ପ୍ରସ୍ତୁତ କରିଛନ୍ତି ସବୁ କିଭଳି ଭାବରେ କଲେକ୍ସନ୍ କରିବେ ସୁନ୍ଦର ଭାବରେ ସବୁ ରହିଛି, ତାଙ୍କର ସବୁ ମିଡ଼ିଆ ରହିଛି ଏବଂ ବିଭିନ୍ନ ଭାବରେ ସବୁ ପ୍ରସ୍ତୁତ କରିଛନ୍ତି, ସବୁ ଟୋକନ୍ କରିଛନ୍ତି, ଯେଉଁ ଟୋକନ୍ ହେଉଛି 1000 ଟଙ୍କିଆ ଟୋକନ୍ 1000 ଟଙ୍କା ଠିକ୍ ଟଙ୍କା ଭଳି ଦେଖାଯାଉଛି ବଡ଼ ବଡ଼ ଏବଂ ତାକୁ ଆପଣମାନେ ନେବେ, ସେ ଅଛି ଚେକ୍ ଅଛି ଟଙ୍କା ଅଛି ତାକୁ ଆପଣମାନେ ନେବେ, 1000 ଟଙ୍କା ଦେବେ ସେଟାକୁ ନେବେ ଗୋଟେ, ଆଉ 5 ଟଙ୍କିଆ ମଧ୍ୟ ନେବେ। ଏହି ପ୍ରକାର ଭାବରେ ସେ ତାଙ୍କ ପ୍ରେଜେଣ୍ଟେସନ୍ କଲେ ଯେଉଁଥିରେ କି ସେଦିନ ସେ 60 ଲକ୍ଷ ଟଙ୍କା ବିଲ୍ କଲେ 60 ଲକ୍ଷ ଟଙ୍କା। ଆଉ ତା ସହିତ ଆଉ ଗୋଟେ ରହିଛି ସ୍ୱର୍ଣ୍ଣ କଳସ ଯେଉଁଥିରେ କି ଜନ୍ମାଷ୍ଟମୀରେ ସେ ରଖିଛନ୍ତି ଯେ 1,60,000 ଟଙ୍କା ଯିଏ ଦେବ ସେ ସ୍ୱର୍ଣ୍ଣ କଳସରେ ଅଭିଷେକ କରିବ ଦାଦା ମା, ଏ ପ୍ରକାର ରଖିଛନ୍ତି। ଆହୁରି ମଧ୍ୟ ବିଭିନ୍ନ ପ୍ରକାର ସବୁ କାର୍ଯ୍ୟକ୍ରମ ସେ ରଖିଛନ୍ତି ଏବଂ ସେ ସେଇଦିନ 2 ଦିନ ଭିତରେ ସେ 1 କୋଟି ଟଙ୍କା କଲେକ୍ସନ୍ କଲେ, ଗୋଟିଏ ଦିନ 60 ଲକ୍ଷ ଟଙ୍କା ଏବଂ ତା ପରଦିନ ସେ 40 ଲକ୍ଷ ଟଙ୍କା କଲେ। ରାଧା ଜୀବନ ପ୍ରଭୁ ଆପଣମାନେ ଶୁଣିଥିଲେ ନା, ଯିଏ ରାଧା ଗୋବିନ୍ଦ ମହାରାଜଙ୍କର ଯେ ଭାଗବତ କଥା ଏଠି କରିଥିଲେ ବଡ଼ବଡ଼ିଆରେ ଅନନ୍ତପୁରୀ ମାନେ ରାଧା ଜୀବନ ପ୍ରଭୁ ଏବଂ ତାଙ୍କ ଅନନ୍ତପୁରୀ ଯେ ଗାଡ଼ି ଦେଇଛନ୍ତି ସିଏ ହିଁ ପ୍ରୋଜେକ୍ଟରେ ବର୍ତ୍ତମାନ ସବୁ ପ୍ରେଜେଣ୍ଟେସନ୍ କରୁଛନ୍ତି ଏବଂ ତତ୍ ସହିତ ଅମ୍ବରୀଶ ପ୍ରଭୁ ମଧ୍ୟ ତା ଦାୟିତ୍ୱରେ ଅଛନ୍ତି ଏବଂ ସେ କିଭଳି ଭାବରେ କେମିତି ମନ୍ଦିରଟା ପୂର୍ଣ୍ଣାଙ୍ଗ ହେବ ସେଥିପାଇଁ ତାଙ୍କର ଏ ପ୍ରକାର ଭାବରେ ବିଭିନ୍ନ ସ୍ଥାନକୁ ଯାଇକି ସବୁ ପ୍ରେଜେଣ୍ଟେସନ୍ କରୁଛନ୍ତି, ବହୁତ ଟଙ୍କା ମଧ୍ୟ ସେ କଲେକ୍ସନ୍ କରୁଛନ୍ତି ଏବଂ କିଭଳି ଭାବରେ 2016 ମସିହା ମଧ୍ୟରେ ମନ୍ଦିର ସମ୍ପୂର୍ଣ୍ଣ ଭାବରେ ବହୁତ ପ୍ରକାର ପ୍ରୋଜେକ୍ଟ 14 ବ୍ରହ୍ମାଣ୍ଡ କରାଯାଇଛି, ଭଗବାନ କେମିତି ବିଭିନ୍ନ କଳ୍ପ ବା ଗ୍ରହରେ କିଭଳି ଭାବରେ ତାଙ୍କ ଲୀଳା ସବୁ ଦେଖେଇଲେ ସେ ସବୁ ପେସେଣ୍ଟରେ ଦେଖେଇଲେ ଏବଂ ବହୁତ ଜିନିଷ ଲେଖିବାର ଅଛି ସେ ମଧ୍ୟରେ ସେ ପ୍ରକାର ସବୁ ହେଉଛି କାର୍ଯ୍ୟ ହେବ କାରଣ ସେ ବହୁତ ଟଙ୍କାର ପ୍ରୋଜେକ୍ଟ ସେଟାକୁ ପୂର୍ଣ୍ଣ କରିବା ପାଇଁ ବର୍ତ୍ତମାନ ସମସ୍ତେ ଲାଗିଛନ୍ତି ଆଉ ଭୁବନେଶ୍ୱରକୁ ସେମାନେ କହିଲେ ଆମର କୃଷ୍ଣଗତ ପ୍ରଭୁ ଆଉ ଆମର ସାଧୁପତି ପ୍ରଭୁ ଯାଇଥିଲେ ରାଧାଜୀବନ ପ୍ରଭୁ ସାଙ୍ଗେ ସାଙ୍ଗେ ଆସି କହିଲେ ତୁମ ଭୁବନେଶ୍ୱର ତରଫରୁ କିଛି ତାର ପାଇଁ ସହଯୋଗ କର କିଛି ଅର୍ଥ କିଛି ଦିଅ ସେଠୁ ସାଙ୍ଗେ ସାଙ୍ଗେ ସାଧୁପତି ପ୍ରଭୁ କହିଲେ ଆମର ତ ମନ୍ଦିର ସବୁ ଭାଙ୍ଗିଯାଇଛି ଆମର ଭକ୍ତ ନିବାସ ବର୍ତ୍ତମାନ ଚାଲିଛି ତିଆରି ସେଠୁ ସାଙ୍ଗେ ସାଙ୍ଗେ ସେ ରାଧାଜୀବନ ପ୍ରଭୁ ଏତେ ଇଣ୍ଟେଲିଜେଣ୍ଟ ସାଙ୍ଗେ ସାଙ୍ଗେ ସେ ଉଦାହରଣ ଦେଇଦେଲେ ଏ କହିଲେ ତୁମର ଗୌରଗୋବିନ୍ଦ ମହାରାଜ ଆମେ ଶୁଣିଛୁ ତାଙ୍କ କଥା ଯେତେବେଳେ ସେ ଗୃହସ୍ଥ ଆଶ୍ରମରେ ଥିଲେ ପୂର୍ବାଶ୍ରମରେ ଥିଲେ ସେତେବେଳେ ତାଙ୍କ ଗୃହକୁ ଜଣେ ଅତିଥି ଆସିଥିଲେ ଶୀତ ଦିନରେ ବହୁତ ଶୀତରେ ସେ ଜଣେ ଅତିଥି ଆସିଥିଲେ ସେତେବେଳେ ତାଙ୍କ ମାତ୍ର ଗୋଟିଏ କମ୍ବଳ ଥିଲା ଏବଂ ସେ କମ୍ବଳଟି ସେ ତାଙ୍କର ଓଡ଼ିଆ ପାଇଁ ରଖିଥିଲେ ତାଙ୍କ ପିଲାମାନଙ୍କ ପାଇଁ ଏବଂ ନିଜ ପାଇଁ ସେ ଓଡ଼ିଆ ପାଇଁ ରଖିଥିଲେ ଏବଂ ସେ ଅତିଥି ଯେତେବେଳେ ଆସିଲେ ସାଙ୍ଗେ ସାଙ୍ଗେ ସେ କମ୍ବଳଟିକୁ ଅତିଥିଙ୍କୁ ଦେଇଦେଲେ ଏବଂ ନିଜେ ସେମିତି ଶୀତରେ ରହିଲେ ସେହି ପ୍ରକାର ଭାବରେ ତୁମର ମନ୍ଦିରଟା ଅସମ୍ପୂର୍ଣ୍ଣ ହେଇଯିବା ତ ପୂର୍ଣ୍ଣାଙ୍ଗ ହେଇନାହିଁ ଆମେ ଶୁଣୁଛୁ କିନ୍ତୁ ବର୍ତ୍ତମାନ ହେଉଛି ଏଇଟା ହେଉଛି ମାୟାପୁରରୁ ସେଇଟା ୱାର୍ଲଡ ୱାଇଡ୍ ପ୍ରୋଜେକ୍ଟ ଏଇଟାକୁ ପୂର୍ଣ୍ଣାଙ୍ଗ କରିଦିଅ ଦେଖ କେମିତି ମହାପ୍ରଭୁଙ୍କ ଇଚ୍ଛା ପୂର୍ଣ୍ଣ ହେଲେ ତୁମ ମନ୍ଦିର ମଧ୍ୟ ତୁମର ଗୁରୁଙ୍କର କିନ୍ତୁ ଅତିଥିକୁ ସେ ଦେଇଦେଲେ ନିଜ ଜିନିଷକୁ ସେ ଦେଇଦେଲେ ସେଭଳି ଭାବରେ ତୁମର ନଥାଉ ପଛ ତୁମର ଯାହା ଅଛି ତୁମକୁ ଦେଇଦେବ ଏ ପ୍ରକାର ଆମର ସେ ସାଙ୍ଗେ ମହଜୁଦ ଯାହା ହଉ ଏଭଳି ଭାବରେ ଚାଲିଛି ନିଷ୍କରଣର ସବୁ କାର୍ଯ୍ୟକ୍ରମ ଆପଣମାନଙ୍କର ଦୃଷ୍ଟି ସେମିତି ଦୂରଦୃଷ୍ଟି ରହୁ ଦୃଷ୍ଟିଟାକୁ କେମିତି ଆମେ ବଢ଼େଇବା କେମିତି ଏଇଟାକୁ ଆହୁରି ଅଧିକରୁ ଅଧିକ ପ୍ରସାର କରିବା ଆମେ ଯାଇଥିଲୁ ନିକଟରେ ଦୁଇ ଦିନ ତଳେ ଆମେ ପାଖରେ ଖୋର୍ଦ୍ଧା ପାଖରେ ଗୋଟେ ଗାଁକୁ ଯାଇଥିଲୁ ଯେଉଁଟାକି ଆମର ଭକ୍ତିଗୌର ନାରାୟଣ ମହାରାଜଙ୍କ ପୂର୍ବାଶ୍ରମ ସେ ସ୍ଥାନକୁ ଆମେ 8-10 ବର୍ଷ ପୂର୍ବରୁ ଯାଇଥିଲୁ ସେଠି ଆମର ପ୍ରଚାର ହେଇଥିଲା ଏବଂ ସେଠି ଜଣେ ଭକ୍ତ ଅଛନ୍ତି ଯିଏ ବ୍ରହ୍ମଚାରୀ ଉପରେ ମହାରାଷ୍ଟ୍ର ନାଁକୁ ଗୋଟେ ପ୍ରେସିଡେଣ୍ଟ ଅଛନ୍ତି ସେ ତାଙ୍କର ଘରେ ତାଙ୍କର ମା ଚାଲି ଯାଇଥିଲା ଆମକୁ ଡାକିଥିଲେ ପ୍ରୋଗ୍ରାମ୍ କରିଥିଲୁ ସେଠି ମାସରେ ଗୋଟେ ରବିବାର ସେମାନେ ଚାହୁଁଛନ୍ତି କରିବା ପାଇଁ ସନ୍ଧ୍ୟାରେ କରିବା ପାଇଁ ପ୍ରୋଗ୍ରାମ୍ ଆମର ଦିନବେଳା ଯେଉଁ ପ୍ରୋଗ୍ରାମ୍ ହେଉଛି ହେବ କିନ୍ତୁ ତା ସହିତ ସନ୍ଧ୍ୟାରେ ସେ ପ୍ରୋଗ୍ରାମ୍ କରିବା ପାଇଁ ଚାହୁଁଛନ୍ତି ପ୍ରତ୍ୟେକ ମାସରେ ଗୋଟେ ଦିନ ଏବଂ ସେମାନେ ବ୍ରାହ୍ମଣ ଶାସନ ସବୁ ପ୍ରାୟ ସମସ୍ତ ବ୍ରାହ୍ମଣ ତାର ମହାରାଜ ତ ବ୍ରାହ୍ମଣ କରିବାକୁ ଆସିଛନ୍ତି ତ ତେଣୁ ସବୁ ବ୍ରାହ୍ମଣ ସେଠି ବ୍ରାହ୍ମଣ ଶାସନ ସେଠି ତ ମହାରାଜଙ୍କର ଭାଇ ଯିଏ ଆସିଥିଲେ ଦୀକ୍ଷା ନେଇଥିଲେ ଶ୍ରୀପାଦ ମହାରାଜଙ୍କୁ ସେଟା ଆଉ ଆସୁନାହାନ୍ତି ଆମ ସହ ଯୋଗାଯୋଗ ନାହିଁ ତେଣୁ ଯାହା ହଉ ସିଏ ବହୁତ ଇଣ୍ଟରେଷ୍ଟେଡ୍ ଏବଂ ସେ ଗାଁ ଲୋକମାନେ ମଧ୍ୟ ଇଣ୍ଟରେଷ୍ଟେଡ୍ ହେଇଯାଉଛି କରିବା ପାଇଁ ସେଠି ପ୍ରତି ମାସରେ ଏବଂ ଆମଣ୍ଟ ସଂଗଠନ ମଧ୍ୟ କରିବା ପାଇଁ ସେ ଭାରି ଇଣ୍ଟରେଷ୍ଟେଡ୍ ସେ କରୁଣାପତି ପ୍ରଭୁ ଯେ କର୍ମଚାରୀ ଅଛନ୍ତି ସେ ଶ୍ରୀଜୀବ ପ୍ରଭୁ ଯେ ଗୌହାଟୀର ମଧ୍ୟ ସେ ଗୌହାଟୀର ବର୍ତ୍ତମାନ ପ୍ରେସିଡେଣ୍ଟ ଅଛନ୍ତି ସେ ମଧ୍ୟ ସେ ଆମକୁ ଡାକିଥିଲେ ଏବଂ ଧ୍ରୁବ ପ୍ରଭୁ ଆମର ଆଉ ଅନ୍ୟାନ୍ୟ ମନ୍ଦିର ସବୁ ବର୍ତ୍ତମାନ ଯାଇଥିଲେ ସେଠି ନାମ ସଂକୀର୍ତ୍ତନ ହେଲା ଏବଂ ରାତିରେ ମଧ୍ୟ କାର୍ଯ୍ୟକ୍ରମ ହେଲା ଅନ୍ଧର ସ୍ୱତନ୍ତ୍ର ପ୍ରସାଦ ଯାଇଥିଲେ ଏହି ପ୍ରକାର ଭାବରେ ଆମର କାର୍ଯ୍ୟକ୍ରମ ସବୁ ଚାଲିଛି ଏବଂ ଆମର କଟକରେ ମଧ୍ୟ ଏଇ ଆସନ୍ତା ରବିବାର ଫାଷ୍ଟ ସଣ୍ଡେରେ ଆମର ରହିଛି ଯେଉଁ ପ୍ରୋଗ୍ରାମ୍ ଯେଉଁଥିରେ କି ଆମେ ସେଟା ଚୈତନ୍ୟ ଚନ୍ଦ୍ର ପ୍ରଭୁଙ୍କୁ ଆମେ ନିମନ୍ତ୍ରଣ କରୁଛୁ ସେ ଆସିବେ ସେଦିନ ଏବଂ 2 ତାରିଖ ଅକ୍ଷୟ ତୃତୀୟାରେ ଆମର ତ ଏଠି ମନ୍ଦିରର ବହୁତ କାର୍ଯ୍ୟକ୍ରମ ରହିଛି ଆମର ମଧ୍ୟ ଗୋଟେ ଛୋଟିଆ ସେଠି ରହିଛି ଗୋଟେ ଷ୍ଟଲ୍ଟି ଆମେ ଓପନିଂ କରିବୁ ମହାପ୍ରସାଦ ଷ୍ଟଲ୍ଟେ ଏଠି କରିବା ପାଇଁ ଯୋଜନା ରହିଛି ଅକ୍ଷୟ ତୃତୀୟାରେ ଏବଂ ଅକ୍ଷୟ ତୃତୀୟାରେ ମଧ୍ୟ କୃଷ୍ଣ ବଳରାମଙ୍କର ବେଶ ମଧ୍ୟ ଜଗନ୍ନାଥଙ୍କର ଜଗନ୍ନାଥ କୃଷ୍ଣ ବଳରାମ ବେଶ ଯେମିତି ଆପଣଙ୍କର ରହୁଛି ଆମର ଚକ୍ରଧରପୁର ସେଠି ମଧ୍ୟ ସେଠି କୃଷ୍ଣ ବଳରାମଙ୍କ ବେଶ କରାଯିବ ଯଦି ଆପଣ ସମୟ ପାଇବେ ଅକ୍ଷୟ ତୃତୀୟାରେ ଉପର ଭଳି ଆପଣଙ୍କର ସକାଳ ଏ କାର୍ଯ୍ୟକ୍ରମ ସାରିକି ମଧ୍ୟ ସେଠାରେ ଉପସ୍ଥିତ ଯାଇକି ଆମେ ଦର୍ଶନ କରିପାରିବୁ ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଗ୍ରନ୍ଥରାଜ ସମବେତ ଅନନ୍ତ କୋଟି ବୈଷ୍ଣବ
ଜୟ ଶ୍ରୀପାଦ ଜଗଦାସ ପ୍ରଭୁ କି
ଆମେ ସ୍ୱଳ୍ପ ସମୟରେ ସେ ଆଗରୁ ଆମର କ'ଣ ମିଟିଂ ଅଛି ପ୍ରସାଦ ପୂର୍ବରୁ ନା ପ୍ରସାଦ ପାଇଲା ପରେ
ହରେ କୃଷ୍ଣ ଉପସ୍ଥିତ ଭକ୍ତ ସଜନ ମାତୃବୃନ୍ଦ ବଡ଼ ଆନନ୍ଦର କଥା ଆମର ଅଦୈ ଯାତ୍ରା ପ୍ରଭୁ ସେ ଆଜି ଆମର ଏଇ ସମୟରେ ଉପସ୍ଥିତ ହେଇଛନ୍ତି ଏବଂ ମୂଲ୍ୟବାନ ଉଦ୍ଦେଶ ଗ୍ରହଣ ଦେଇଛନ୍ତି ସେଥିପାଇଁ ଆମର ସଂସ୍ଥା ତରଫରୁ ତୁମକୁ ଧନ୍ୟବାଦ ଅର୍ପଣ କରୁଛୁ ଏବେ ତ ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ ବର୍ତ୍ତମାନ କୃଷ୍ଣମଳଟା ମନ୍ଦିରର ପଛ ସାଇଡ଼ ଆପଣ ଦେଖୁଛନ୍ତି ସେ ସବୁ କଳା କରିକିରି କାମ କାର୍ଯ୍ୟକ୍ରମ ଆରମ୍ଭ ହେଉଛି ସେସବୁ କାର୍ଯ୍ୟ କରିବା ପାଇଁ